ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି ସେ ଆପଣଙ୍କ କଲ୍ଟିକୁ ହୋଲ୍ଡରେ ରଖିଛନ୍ତି। ଆପଣ ଯେଉଁ ବ୍ୟକ୍ତି